ହ୍ୟାଲୋ, ମୁଁ ତୁଷାର ରଞ୍ଜନ ନାୟକ, ମୋର ୱାର୍ଡ ନମ୍ବର 22। ମୋର କିଛି କଥା ଥିଲା କି ଯେକୌଣସି ଆମର ଗୋଟେ ଏରିଆ ସେମିତି ଅଛି କି ଯୋଉ ଜାଗାରେ ଅଳିଆ ଆବର୍ଜନା ପଡିକି ରହୁଛି, ଯୋଉଟାକୁ ଠିକ ଠାକ ଭାବେ ସମାଧାନ ମାନେ ଇଏ ସଫା କରାଯାଉ ନାହିଁ, ଯୋଉଟା ପାଇଁ କି ଆମେ କମ୍ପ୍ଲେନ୍ ଦେଇଥିଲୁ, ତା ପାଇଁ ସେମାନେ କିଛି ଆକ୍ସନ ତା ଉପରେ ନେଇନାହାନ୍ତି। ଯଦି ଆପଣଙ୍କ ଦ୍ୱାରା କୌଣସି ପ୍ରକାର ସୁବିଧା ମିଳିପାରେ ତାହେଲେ ଆମେ ଖୁସି ହେବୁ।